ଲୋକମାନଙ୍କର କିଛି ସହଯୋଗ ରହୁଛି, ମୁଁ ପ୍ରତ୍ୟେକ ମାସରେ ଗୋଟେ ଆୱାରନେସ୍ ପ୍ଲାନିଂ କରୁଛି, କମ୍ୟୁନିଟି ମିଟିଂ ଆପଣ ସଚେତନ କରୁଛୁ, ସ୍ଥାନ କ୍ଲିନିକ୍